ମୁଁ ଦିନେଶ ସେନାପତି ଶ୍ୟାମପୁର ବାସିନ୍ଦା ଅଟେ। ଆମ ପୂର୍ବ ପୁରୁଷରୁ ଆମେ ଏଠି ଚଳି ଆସିଛୁ। ଆମ ଏ ଗାଁକୁ 2 ଟାଇମ୍ ସପ୍ଲାଏ ପାଣି ଆସୁଅଛି। ବନ୍ୟା ବାତ୍ୟା ସମୟରେ ଲାଇନ ଇଲେକ୍ଟ୍ରିକ ବିଦ୍ୟୁତ ସରବରାହ ବନ୍ଦ ହେବାରୁ ପାଣିର ସମସ୍ୟା ଦେଖାଦେଉଛି। ଆମ ପାଖରେ ଏଠି ଗୋଟେ ଟ୍ୟୁବୱେଲ୍ଟି ରଖିଛୁ ସଫା ସୁତୁରା, ତାକୁ ବନ୍ୟା ବିପତ୍ତି ସମୟରେ ବ୍ୟବହାର କରୁଛୁ। ଆମକୁ ଯଦି 24 ଘଣ୍ଟା ପାଣି ବ୍ୟବହାର ସପ୍ଲାଏ ଛଡ଼ାଯାଏ ଆମେ ଚିର ଉପକୃତ ହେବୁ।